ବେପାର ପୁରା ମନ୍ଦ, କେମିତି ଚଳିବ ମଣିଷ କହିଲ? କେଉଁଠି ଆଖପାଖରେ ଗୋଟେ ଲୋକ ଦେଖାଯାଉନାହାନ୍ତି। ଲକ୍ଷ୍ମୀ ବୋଧେ ସାଇଡ଼୍ ଦୋକାନକୁ ପଳେଇଲେ ନା କ'ଣ, ଆଉ ମୋ ଦୋକାନକୁ ଆଉ ଚିହ୍ନୁନାହାନ୍ତି। ଛେ, କେହି କୁଆଡ଼େ ନାହାନ୍ତି, କ'ଣ କହିବ କହିଲ? ନା, ଆଜି ବେପାର ଭଲା ଭଳିଆ ଲାଗୁନି ଆଉ। ଆରେ କ'ଣ ବସିଲି,
ହ୍ୟାଲୋ, ହାଇ, ନମସ୍କାର। ମୁଁ ଆପଣଙ୍କର ପ୍ରିୟ ଆର୍ଜେ ପଙ୍କଜ। ତ ଭୁବନେଶ୍ୱରରେ ଜୋରସୋରରେ ବର୍ଷା, ପାଣିପାଗ ସୂଚନାରୁ ଖବର ମିଳିଛି କି ଆଉ 2-3 ଘଣ୍ଟା ଏ ବର୍ଷା ଲାଗି ରହିବ। ତ ଏ ଥଣ୍ଡା ଥଣ୍ଡା ବର୍ଷା ପାଗରେ ଚାଲନ୍ତୁ ମୁଁ ଆପଣଙ୍କୁ ଏକ ଗରମା ଗରମ ଲଭ୍ ଷ୍ଟୋରି ଶୁଣେଇବି।
ଓହୋ ଭାଇ, ରେଡିଓରେ କ'ଣ ଲଭ୍ ଷ୍ଟୋରି ଶୁଣୁଛ ଯେ?
ଆଉ
ମୁଁ ତୁମକୁ ମୋ ଲଭ୍ ଷ୍ଟୋରି ଶୁଣୁଛି, ଶୁଣିବ ତ?
ଶୁଣିଆ ଶୁଣିଆ, ଆଗ ଚା ଟିକେ ପିଅ, ଗରମ ଚା ଟିକେ ଟିକେ ପିଅ, ଆଉ ସମସ୍ତେ ଗୋଟେ ଗୋଟେ ପ୍ରେମ କାହାଣୀ କୁହ।
କାହିଁ ସେ ସିରିଏଲ ଫିରିଏଲ କରୁଛ? ସେ ପୋଷ୍ଟରରୁ ବାହାରିକି ପଳେଇ ଆସ, ମୁଁ ଗାଈ ଦୁଇଁକି ଆଣି କ୍ଷୀର ଦେବି, ତମେ ପଳାରେ ମାପିବ।
କାସ୍ ତମେ ମୋ ଗାର୍ଲଫ୍ରେଣ୍ଡ ହେଇଥାନ୍ତ, ଆମେ ଦୁଇ ଜଣ ଏକାଠି ମିଶିକି ଅଫିସ ଯାଇଥାନ୍ତେ, ଏକାଠି କାମ କରନ୍ତେ, ଆଉ ଏକାଠି ମିଶିକି ଘରକୁ ଫେରନ୍ତେ।
ହାଏ ଏ ଚେହେରା, ଏ ଚେହେରାରେ ତ 100 ଥର ମରିବା ପାଇଁ ରାଜି। ତମେ ଖାଲି ଥରେ ହଁ କୁହନ୍ତ ନା, ମୁଁ ତମକୁ ମୋ ବାଇକ୍ ପଛରେ ବସେଇ ପୁରା ଦୁନିଆ ବୁଲାନ୍ତି।